ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ଶ୍ରୀକ୍ଷେତ୍ର ପୁରୀନ ଆଇଜିଲା ରଥମାନଙ୍କର ଦକ୍ଷିଣ ମୋଡ଼ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ଆଗରେ ଲାଗଲା ଦର୍ପଦଲନ ଆଉ ତାଲଧ୍ୱଜ ରଥ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ବସଲା ପ୍ରାକ୍ ବଜେଟ୍ ପରାମର୍ଶ ସଭା। ରଥ ଉପରକେ ମୋବାଇଲ ନିଷେଧ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଉ ଡେଙ୍ଗୁ ମ୍ୟାଲେରିଆ ରୋଗ ବାବଦେ ସଚେତନତା ସୃଷ୍ଟି କରିବା ଲାଗି ସବୁ ବିଭାଗକେ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ। ଏଥର ପୁରା ଖବର। ଶ୍ରୀକ୍ଷେତ୍ର ପୁରୀନ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଆଗାଡ଼େ ଥିବା ମହାପ୍ରଭୁମାନଙ୍କର ତିନି ରଥର ଆଜି ଦକ୍ଷିଣ ମୋଡ଼ ନୀତି ହୋଇଛି। ମହାପ୍ରଭୁଙ୍କର ଗାଗ୍ୟାମାଲ ଆସବାର ଉତ୍ତରୁ ପହଲା ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଆଉ ତାର ଉତ୍ତରୁ ବଳଭଦ୍ରଙ୍କ ତାଲଧ୍ୱଜ ରଥ ଘିଚାଯାଇକରି ଦକ୍ଷିଣ ମୋଡ଼ କରାଯାଇଥିଲା। ଏହି ଦୁଇ ରଥ ସଞ୍ଜବେଲ ତକ୍ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ଆଗାଡ଼େ ପହଞ୍ଚିଛି। ସେନ୍ତା ଶ୍ରୀଜଗନ୍ନାଥଙ୍କର ନନ୍ଦୀଘୋଷ ରଥ ଆବାକାଲି ଘିଚାଯାଇକରି ଦକ୍ଷିଣ ମୋଡ଼ କରାଯିବା ବୋଲି ଆମ ସମ୍ଭାଦଦାତା ଜଣାଇଛନ୍। ଇନ ଜନେଇ ଦେଇଯାଇପାରେ ଯେ ଏବା 15 ତାରିଖ ଦିନ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ହେବା। ନାକଚଣା ଦ୍ୱାର ଦେଇକରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥକେ ନିଆଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଆଜି ଭୁବନେଶ୍ୱର ଲୋକସଭା ଭବନର ସମ୍ମିଳନୀ କକ୍ଷଠାରେ ପ୍ରାକ୍ ବଜେଟ୍ ପରାମର୍ଶ ସଭା ହୋଇଯାଇଛି। ବୈଠକଟି 2024-25 ଆର୍ଥିକ ବର୍ଷ ଲାଗି ଉପସ୍ଥାପନ ହେବାରକେ ଥିବା ବଜେଟ୍ ଆଉ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପରେ ଆଲୋଚନା ହୋଇଛି। ଏହି ବୈଠକଟି ଭିନ୍ ଭିନ୍ ନାଗରିକ ସମାଜ ବିଶେଷଜ୍ଞ ଆଉ ଭିନ୍ ଭିନ୍ କ୍ଷେତ୍ରର ପ୍ରତିନିଧିମାନଙ୍କର ସାଙ୍ଗେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍। ବୈଠକ ଉତ୍ତରୁ ସାମ୍ବାଦିକ ସମ୍ମିଳନୀଟି ଗଣମାଧ୍ୟମକେ ପ୍ରତିକ୍ରିୟା ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ 2024-25 ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ୍ ଏବେ 25 ତାରିଖ ଦିନ ବିଧାନସଭାରେ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ଅନ୍ଲାଇନ୍ ଜରିଏ ଲୋକମାନଙ୍କର ମତାମତ ସଂଗ୍ରହ କରାଯାଇଥିଲା। ଏହି ମତାମତ ସଂଗ୍ରହ ଅଭିଯାନଟି ପାଖାପାଖି 12,000ରୁ ଅଧିକା ଲୋକ ମତାମତ ଦେଇଛନ୍। ବଜେଟ୍ ତୟାରୀ ପ୍ରକ୍ରିୟାଟି ଲୋକମାନଙ୍କର ଅଂଶଗ୍ରହଣ ଆମର ଲାଗି ଖୁବ୍ ଉତ୍ସାହଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏହି ବୈଠକଟି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଆଗର ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘୋଡ଼ାଇ, ପଞ୍ଚାନନ କାନୁନଗୋ, ଶଶିଭୂଷଣ ବେହେରା, ଆର୍ବିଆଇର ଆଞ୍ଚଳିକ ନିର୍ଦ୍ଦେଶକ, ନାବାର୍ଡ ଜେନେରାଲ ମ୍ୟାନେଜର ଆର୍ ଭିନ୍ ଭିନ୍ କ୍ଷେତ୍ରର ପ୍ରାୟ 26 ଜଣ ବିଶିଷ୍ଟ ବ୍ୟକ୍ତି ସେମାନଙ୍କର ମତ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢ଼ୀ ଆଜି ଦାୟିତ୍ୱ ନେଇଛନ୍। ଇତାର ଉତ୍ତରୁ ସେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇକରି ମହାପ୍ରଭୁମାନଙ୍କର ଦର୍ଶନ କରିଥିଲେ। ଏହି ସମୟାତି ଏବା ବହୁଡ଼ାଯାତ୍ରା, ସୁନାବେଶ ଆଉ ନୀଲାଦ୍ରୀ ବିଜେ ନୀତିରେ ଶୃଙ୍ଖଳିତ କରବାରକେ ନେଇକରି ଶ୍ରୀମନ୍ଦିର ଆଉ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କର ସହିତ ଆଲୋଚନା କରିଛନ୍। ଏହି ଅବସରରେ ଶ୍ରୀ ପାଢ଼ୀ କହିଛନ୍ତି ରଥ ଉପରେ ଫଟୋ ଉଠାବାର ଆର୍ ସେଲ୍ଫି ନେବାର ଉପରେ କଟକଣା ଲଗାଯାଇଛି। ଏନ୍ତାକି ରଥ ଉପରକେ ମୋବାଇଲ ଫୋନ୍ ନେବାରକେ ପୂରା ନିଷେଧ କରାଯାଇଥିବାର ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍। ଏହି ନିୟମ ଖିଲାଫ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା। ସେନ୍ତା ମହାପ୍ରଭୁମାନଙ୍କର ସେବାତି ସମ୍ପୃକ୍ତ ନାଇଥିବା ସେବାୟତମାନେ ରଥ ଉପରକେ ନାଇଁ ଯାଇପାରନ୍। ଇତାର ସହିତ ଆଡ଼ପ ମଣ୍ଡପ ବହଣ୍ଡି ବେଳେ ଘଟିଥିବା ଅଘଟଣର ତଦନ୍ତ ଲାଗି ଗୋଟିଏ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆସବାର ଉତ୍ତରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ମହାପ୍ରଭୁମାନଙ୍କ ନୀତି ଯେନ୍ତା ଶୃଙ୍ଖଳିତ ଭାବେ ହେବା ତାର ଉପରେ ଜୋର୍ ଦିଆଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍। କେନ୍ଦ୍ର କ୍ଷୁଦ୍ର, ଲଘୁ ଆର୍ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଖଦି ଆର୍ ଗ୍ରାମୋଦ୍ୟୋଗ ମନ୍ତ୍ରଣାଳୟ ଗଲା ଆର୍ଥିକ ବର୍ଷରେ ଉତ୍ପାଦନ ବିକ୍ରି ଆର୍ ନୂଆ ରୋଜଗାର ଦେବାର୍ଥି ରେକର୍ଡ କରିଛି। ଆୟୋଗର ଆକଳନ ଅନୁସାରେ ପହିଲା ଥର ଲାଗି ଖଦି ଆଉ ଗ୍ରାମୋଦ୍ୟୋଗ ଆୟୋଗ ଘିନାବିକା କ୍ଷେତ୍ରର 2023-24 ଆର୍ଥିକ ବର୍ଷରେ 1,55,00,000 ଟଙ୍କା ପାର କରିଛି। ସେନ୍ତା 2023-24 ଆର୍ଥିକ ବର୍ଷରେ ଆୟୋଗର ଉଦ୍ୟମଟି ଗ୍ରାମାଞ୍ଚଳର 10,17,000 ନୂଆ ରୋଜଗାର ସୃଷ୍ଟି ହୋଇଛି। ଆୟୋଗର ଅଧ୍ୟକ୍ଷ ମନୋଜ କୁମାର ଏହି ସଫଳତା ବାବଦେ କହିଛନ୍ତି ଖଦି ସାମଗ୍ରୀ ଉପରେ ଲୋକମାନଙ୍କର ବିଶ୍ୱାସ ବଢ଼ୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନଟି ମେକ୍ ଇନ୍ ଇଣ୍ଡିଆ ଆର୍ ଭୋକାଲ ଫର୍ ଲୋକାଲ ସ୍ୱଦେଶୀ ଦରବ ଉପରେ ଲୋକମାନେ ଭରସା କରୁଛନ୍ ବୋଲି ସେ କହିଛନ୍।
आप डिजिटल साक्ष्य भी होंगे पारंपरिक साक्ष्य। भारतीय साक्ष्य अधिनियम मतलब नया कानून 1 जुलाई से लागू। आजाद भारत के अपने कानून।
ବର୍ଷା ଋତୁ ଥି ଗାଁ ଆର ସହର ଇଲାକାନ ଡେଙ୍ଗୁ ଆଉ ମ୍ୟାଲେରିଆର ଲୋକ ବଢ଼ାବାର ସମ୍ଭାବନା ରହିଛି। ଏଥିଲାଗି ଆଗୁଆ ସତର୍କ ରହିବାର ସହିତ ଲୋକମାନଙ୍କର ଭିତରେ ସଚେତନତା ସୃଷ୍ଟି କରିବା ଲାଗି ରାଜ୍ୟ ସରକାର ଜୋର୍ ଦେଇଛନ୍। ଏତାକେ ନେଇକରି ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ, ବିଦ୍ୟାଳୟ ଆଉ ଗଣଶିକ୍ଷା, ମହିଳା ଆଉ ଶିଶୁ ବିକାଶ, ପାନୀୟ ଜଳ, ପଞ୍ଚାୟତିରାଜ ସହିତ ସବୁ ଲାଇନ୍ ବିଭାଗକେ ଚିଠି ଲେଖିଛନ୍। ଫିସ୍ ତର୍ଣ୍ଣ ବିଭାଗ ଭିତରେ ସମନ୍ୱୟ ରଖିକରି ଏ ରୋଗର ପ୍ରତିକାର ଲାଗି ସଚେତନତା ସୃଷ୍ଟି କରିବାରକେ ସେ ନିର୍ଦ୍ଦେଶ ଦେଇଛନ୍। ଉପମୁଖ୍ୟମନ୍ତ୍ରୀ ଆର୍ କୃଷି ଆଉ କୃଷକ ସଶକ୍ତିକରଣ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଭୁବନେଶ୍ୱର ଲୋକସଭା ଭବନର କାର୍ଯ୍ୟାଳୟନ ଆଜି ତାଙ୍କର ବିଭାଗୀୟ କାମ ବୁଲ୍ କରିଛନ୍। ଏ ଅବସରରେ ଦୁଇ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କର ସାଙ୍ଗେ ଶ୍ରୀ ସିଂହଦେଓ ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରିବାର ସହିତ କେତେଟା ଗୁରୁତ୍ୱପୂର୍ଣ୍ଣ ଫାଇଲ୍ଟି ଦସ୍ତଖତ କରିଛନ୍। ବିଭାଗକେ ଲୋକାଭିମୁଖୀ କରିକରି ସବୁ କାମ କରିବାର ଲାଗି ଶ୍ରୀ ସିଂହଦେଓ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିବାର ସୂଚନା ମିଳିଛି। ଇନ ଜଣାଇ ଦିଆଯାଇପାରେ ଯେ ମନ୍ତ୍ରିମଣ୍ଡଳ ଗଠନ ହେବାର ଉତ୍ତରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କର କାର୍ଯ୍ୟାଳୟ ଅସ୍ଥାୟୀ ଭାବେ କୃଷି ଭବନ ଚାଲୁଥିଲା। ଏତକ ବିଭାଗର ସବୁ କାମ ଲୋକସଭା ଭବନ କାର୍ଯ୍ୟାଳୟନ କରାଯିବ ବୋଲି ଜଣାପଡ଼ିଛି। ଡେବ୍ରିଗଡ଼ ଅଭୟାରଣ୍ୟର ଜୈବ ବିବିଧତା, ପରିବେଶ ଆଉ ବନ୍ୟଜନ୍ତୁଙ୍କର ସୁରକ୍ଷା ଲାଗି କେନ୍ଦ୍ର ଜଙ୍ଗଲ, ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଆଡ଼ଝନିଆ ତଦାରଖ କମିଟି ଗଠନ କରିଛନ୍। ଏ ବାବଦ କେନ୍ଦ୍ର ସରକାରଙ୍କ ତରଫ ବିଜ୍ଞପ୍ତି ଜାରି କରାଯାଇଛି। ବରଗଡ଼ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ପ୍ରସ୍ତାବିତ କମିଟିଟି ବରଗଡ଼ ଏସ୍ପି, ଜଣେ ଏନ୍ଜିଓ ପ୍ରତିନିଧି, ଜୈବ ବିବିଧତା ଆଉ ପରିବେଶ କ୍ଷେତ୍ରରେ କାମ କରୁଥିବା ଜଣେ ବିଶେଷଜ୍ଞ, ଓଡ଼ିଶା ରାଜ୍ୟ ଜୈବ ବିବିଧତା ବୋର୍ଡର ସଦସ୍ୟ ସଚିବ କି ଆଉ ଜଣେ ସଦସ୍ୟ, ବରଗଡ଼ ଡିଏଫ୍ଓ ଆର୍ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସଦସ୍ୟ ରହିବେ। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫ୍ଓ କମିଟିର ସମିତି ସଦସ୍ୟ ଭାବେ କାମ କରିବେ। ଏନ୍ଜିଓ ପ୍ରତିନିଧି ଆର୍ ଜୈବ ବିବିଧତା ବିଶେଷଜ୍ଞଙ୍କୁ ଓଡ଼ିଶା ସରକାର 3 ବର୍ଷ ଲାଗି ମନିଟରିଂ କମିଟିକୁ ମନୋନୀତ କରିବେ ବୋଲି ଗେଜେଟ୍ ବିଜ୍ଞପ୍ତି କୁହାଯାଇଛି। ସମ୍ଭଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଆଜି ଗୋଟିଏ ସାଧାରଣ ବୈଠକ ହୋଇଯାଇଛି। ବୈଠକଟି ସମ୍ବଲପୁର ଆର୍ ରେଙ୍ଗାଲି ବିଧାୟକଙ୍କ ସହିତ ସବୁ ଜିଲ୍ଲା ପରିଷଦ ସଦସ୍ୟ ଆଉ ବ୍ଲକ ଅଧ୍ୟକ୍ଷ ଯୋଗ ଦେଇଥିଲେ। ଏହି ବୈଠକଟି ଜିଲ୍ଲାର ଉନ୍ନତି ଆଉ ଆକ୍ସନ ପ୍ଲାନ ନେଇକରି ଆଲୋଚନା ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ ଆଉ ରାସ୍ତାଘାଟ ମରାମତି ଉପରେ ବିଶେଷକରି ଧ୍ୟାନ ଦେବାରକେ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲାର ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଆଉ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫ ବିଶ୍ୱ ଜନସଂଖ୍ୟା ପକ୍ଷପାଲ ହୋଇଛି। ଇତାର ସହିତ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା ଓ କୁଷ୍ଠରୋଗର ସର୍ବେକ୍ଷଣ ଅଭିଯାନ ଲାଗି ଗୋଟିଏ ବୈଠକ ହୋଇଯାଇଛି। ଏବଂ ଅଗଷ୍ଟ 10 ତାରିଖରୁ 19 ତାରିଖ ତକ ହେବାରକେ ଥିବା ସାମୟିକ ଔଷଧ ସେବନ ଆଉ ଫାଇଲେରିଆ ନିରାକରଣ ଲାଗି ବାର୍ତ୍ତା ଦେବାରକେ ବୈଠକଟି ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲାର ବେଆଇନ ଲିଙ୍ଗ ନିରୂପଣ ଲାଗି ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳ କେ ସୋନାଲଙ୍କ ଅଧ୍ୟକ୍ଷତା ହୋଇଯାଇଛି। ଜିଲ୍ଲାର ପିଲାମାନଙ୍କନୁ ଟୁକେଲମାନଙ୍କର ସଂଖ୍ୟା କମୁଥିବାରୁ ସେମାନଙ୍କର ସଂଖ୍ୟା କେନ୍ତା ବଢ଼ାଯାଇପାରବା ସେ ବାବଦ ପଦକ୍ଷେପ ନେବାରକେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକେ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲମାନଙ୍କେ ମାହାଲିଆ ଅଲ୍ଟ୍ରାସାଉଣ୍ଡ ଯୋଗାଇଦେବାର, ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଘରକେ ଘର ଯାଇକରି ଦମ୍ପତିମାନଙ୍କୁ ଠିକ୍ ପରାମର୍ଶ ଆଉ ତାଲିକାଭୁକ୍ତ କରାବାର ଉପରେ ବୈଠକଟି ଆଲୋଚନା ହୋଇଛି। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ରେଳପଥର ବିସ୍ତାର ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସାଙ୍ଗେ ଆଲୋଚନା କରିଛନ୍। ସେ ସାମାଜିକ ଗଣମାଧ୍ୟମଟି କହିଛନ୍ତି ଯେ ବରଗଡ଼ ନୂଆପଡ଼ା ରେଳପଥ ବିସ୍ତାର ସହିତ ରାଜ୍ୟର ଭିନ୍ ଭିନ୍ ରେଳ ପ୍ରକଳ୍ପର ଅଗ୍ରଗତି ଆଉ ଜମି ଅଧିଗ୍ରହଣ ଉପରେ ଆଲୋଚନା କରିଛନ୍। ଇତାର ସହିତ ବ୍ରଜରାଜନଗର ଆର୍ ଅଲଗା ରେଳ ଷ୍ଟେସନ୍ର ରେଳ ରହଣୀ ଆଉ ବିକାଶ ବାବଦ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ସଙ୍ଗେ ଦିଲ୍ଲୀନ ଆଲୋଚନା କରିଥିବା ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟ ମୌସୁମୀ ବାୟୁ ସକ୍ରିୟ ରହିଛେ। ଏବେ କାଲିଠାରୁ ରାଜ୍ୟ ବର୍ଷାର ପରିମାଣ ବଢ଼ବା, ଏନ୍ତାକି କେତେ ଜାଗାର ଜବର ବର୍ଷା ହେବା ବୋଲି ଜଣାପଡ଼ିଛି। ଏବେ କାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ଭଲପୁର, ବରଗଡ଼ ସହିତ ରାଜ୍ୟର 7 ଜିଲ୍ଲାର ଗୋଟିଏ ଯୋଡ଼େ ଜାଗାର ଧୁକାଧନ୍ଦି ହୋଇକରି ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। ସେନ୍ତା ବାଲେଶ୍ୱର, ମୟୂରଭଞ୍ଜ ଆଉ କେନ୍ଦୁଝରନ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଆଜି ହେଲା ରଥମାନଙ୍କର ଦକ୍ଷିଣ ମୋଡ଼। ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ଆଗରେ ଲାଗଲା ଦର୍ପଦୋଳନ ଆଉ ତାଲଧ୍ୱଜ ରଥ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ବସିଲା ପ୍ରାକ୍ ବଜେଟ୍ ପରାମର୍ଶ ସଭା। ରଥ ଉପରକେ ମୋବାଇଲ ନିଷେଧ କଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ। ଆଉ ଡେଙ୍ଗୁ ମ୍ୟାଲେରିଆ ରୋଗ ବାବଦ ସଚେତନତା ସୃଷ୍ଟି କରିବା ଲାଗି ସବୁ ବିଭାଗକେ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ। ଆଜି ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।